ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। जुहार पहला मुखिया खबर ओडिशा के देशर मिलेट हब बनाबार लगी सरकार नौछन पदक्षेप कहले मुख्यमंत्री। मक्सीर गुरुवार थी महालक्ष्मी को मड़िया भोग लगाबार लगी देले आह्वान। एतकर कंपनी माने आउ मन इच्छा जाही ताही कारखानार खार नाई पारन फिकी उच्चस्तरीय बैठक उतरु सूचना देले राजस्व मंत्री। चलती रबी ऋतु चास लगी 9000 कोटी टंका ऋण देबार लगी लक्ष्य रखिछे समवाय बैंक। आउर राज्य आज पाली थी चे मोड़िया दिवस। एथरा पूरा खबर ओडिशा के देशर मिलेट हब बनाबार लगी सरकार सब पदक्षेप नौछन बोली मुख्यमंत्री मोहन चरण माझी कहिछन। आज भुवनेश्वर लोकसेवा भवन कृषि आर कृषक सशक्तिकरण विभाग तरफ होइतिबार दुईदिनिया आंतर्जातीय श्री अन्न आर विस्मृत खाद्य सम्मेलनी के उद्घाटन करिकरि मुख्यमंत्री कहिछन जे केन पुरातन जुगु पुष्टि शस्य आर हेतार चास प्रणाली आदिवासी संप्रदायर कृषि ऐतिह्यर गुटे अविच्छेद्य अंग थिला। एछेन सरकार पुनः प्रचलित कृषि प्रणाली जरिए विस्मृत खाद्य आर शस्य के तहकाबार दिए ओडिशा के गुटे अग्रणी राज्य करबार लक्ष्यन काम करुछन। पोषक तत्व भरिकी रहिथिबार श्री अन्न खाली खाद्य संस्कृति के संरक्षित नाई करबार चाषी मान रोजगार बढ़ाबार संगे स्वास्थ्य लागि उपकार करबार थी साहज करुछि। राज्यर 177 ब्लक न श्री अन्न चाष के संप्रसारण करा जाइछि आर हेटा गुटे उलगुला नहिछि। मक्सीर गुरुवार थी महालक्ष्मी को मड़िया भोग लगावार के मुख्यमंत्री आह्वान देइछन्।
भारत द्वारा प्रस्तावित संकल्प आधार करिकरी मिलित जातिसंघ यूनाइटेड नेशंस 2023 मसीहा को अंतर्जातीय पुष्टि शस्य वर्ष भाव घोषणा करिथिले। श्री अन्न को प्रोत्साहन देवा दिगरे माननीय प्रधानमंत्री दूरदृष्टि और पदक्षेप परिवर्तित जलवायु को मुकाबला करिबारे सहायक हब एवं तहार जो पदक्षेप नौछन्ती आमे सफलता अर्जन करिपारिबा एहार प्रचार प्रसार करिबा पई प्रति वर्ष नवंबर मास 10 तारीख को मांडिया दिवस भाव आमे समस्ते पालन करुछन्ती। मांडिया दिवस रो महत्व को आमे प्रतिपादन करिबा लोकों पाखरे वार्ता टीए देई पारिबा। श्री अन्न को किभरी भाव आगामी दिन में व्यापक भाव आमे आम घर खाउथिबा थाड़ी को पहुंचाई पारिबा ताले निश्चित भाव साकार हेई पारिबो।
सम्मेलनीर उद्घाटनी समारोह थी पुष्टि शस्य चास दिगे श्रेष्ठ प्रदर्शन लागि सुंदरगढ़ रायगढ़ आर कोरापुट जिला के पुरस्कृत करा जिबार सहित श्री अन्न चाषी मानकु संबर्धित करा जाइथिला। समारोह थी उपमुख्यमंत्री कनकवर्धन सिंहदेव मुख्य शासन सचिव मनोज आहुजांकर सहित वरिष्ठ विशेषज्ञ आर अधिकारी माने जोग दैथिले। एतकर कंपनी माने आउ मनीछा जाहिताई कारखानार खार फिकी नाइ पारन। बंद हेतबार खणीती हेतार व्यवहार करा जिबा बोली राजस्व आर विपर्जय परिचालना मंत्री सुरेश पुजारी कहिछन। आइ संबलपुरे उत्तरांचल राजस्व कमिशनर आरडीसीकर कार्यालय न कारखानार खार परिचालना बाबदे हेतबार गुटे उच्चस्तरीय बैठक उतरु मंत्री श्री पुजारी कहिछन जे जिल्ला मानको केन कारखानानु केते खार बाहरुछे आर केनता परिचालना करा जिबा से बाबदे आलोचना करा जाइछि। कारखानार खार परिचालना थी प्रदूषण नियंत्रण बोर्ड आर जिल्लापाल आर एसपी मानकर भितरे समन्वय नाइ रहबार हेतिलागि सीसीटीवी कैमरा लगेकिरी केन खार गाड़ी केन के जाउछे तार भिल तर्जमा हेबा बोली मंत्री कहिछन। से आहुरी कहिछन जे कारखाना मानकु बाहरुथिबार खार आर तार परिचालना बाबदे तथ्य संग्रह लागि आईआईएम भिसुट आर अलगा विशेषज्ञ मानकर परामर्श नियाजिबा मासे उतरु इ बाबदे फेर घाए भुवनेश्वर न बैठक हेबा बोली मंत्री श्री पुजारी कहिछन। इन जनै दिया जाय पारे जे बैठक थी संबलपुर सुंदरगढ़ झारसुगुड़ा आर अनुगुल जिलार विधायक मानकर सहित जिलापाल एसपी राजस्व विभाग अधिकारी आर प्रदूषण नियंत्रण बोर्ड रो अधिकारी माने जोग दैथिले। राज्य चलती 2024-25 रबी ऋतु चास लागि 9000 कोटी टंका ऋण देबार के लक्ष्य रखा जाइछि बोली राज्य समवाय बैंक रो परिचालना निर्देशक प्रभु कल्याण पटनायक कहिछन। गला बछर चासी माने धारिज लक्ष्यनु एतका ऋण नैथिबानु इ बछर ऋण लक्ष्य के 9000 कोटी टंका तक बढ़ा जाइछि बोली से कहिछन। तांकर सूचना अनुसार ई ऋण देबार योजना थी चासी माने लाखे टंका तक ऋण बिना सुधती पाई पारबे सेंता लाखे नु 3 लाख टंका तक ऋण नेले चासी मानकु 2% हार थी सुध देबार के पड़बा बोली श्री पटनायक सूचना दैछन। राज्य बरगढ़ जिला न सबु नु एतका 730 कोटी टंका ऋण देबार के लक्ष्य रखा जाइछे बोली जना पड़िछे। नौसेना दिवस अवसर आयबा डिसेंबर 4 तारीख पूरी बेलाभूमि न भारतीय नौसेनार समराभ्यास करा जिबा हेती नौसेना तार अजय सामुद्रिक क्षमता आर शक्ति प्रदर्शन लागि प्रस्तुति करिछे। सूचना अनुसार राष्ट्रपति द्रौपदी मुर्मू ई कार्यक्रम थी मुख्य अतिथि भाव जोग देबे। ଭାରତୀୟ ରେଳବାଇ ତରଫୁ ଛଟ୍ ପୂଜା ଆର୍ ଅଲଗା ପରବ ଲାଗି 164 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି। ଆଜତକ 476 ଟ୍ରେନ୍ ଚଳାଚଳ କରିଛି। ସୂଚନା ଅନୁସାରେ ଏବତକ 6,85,00,000 ଯାତ୍ରୀ ଭିନ୍ ଭିନ୍ ଜାଗାରୁ ବିହାର, ପୂର୍ବ ଉତ୍ତରପ୍ରଦେଶ ଆର୍ ଝାଡ଼ଖଣ୍ଡକେ ଟ୍ରେନ୍ଥି ଯାତ୍ରା କରିଥିବାର ଜଣାପଡ଼ିଛି। ଏତାର ସହିତ ଦେଶେ ଗଲା 4 ଦିନ 3,09,00,000 ଯାତ୍ରୀ ରେଲ୍ ଜରିଆରେ ଯାତ୍ରା କରିକି ଗୋଟିଏ ରେକର୍ଡ ସୃଷ୍ଟି କରିଥିବା ରେଳବାଇ ତରଫୁ କୁହାଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅନୁରୋଧ ଥି ମିଲିତ ଜାତିସଂଘ ଗଲା 2023 ମସିହାତି ଆନ୍ତର୍ଜାତୀୟ ମିଲେଟ୍ ବଛର ଘୋଷଣା କରିଥିବାର ବେଲେ ପୁଷ୍ଟି ଶସ୍ୟ ମିଲେଟ୍କେ ତହକାବାର ଲାଗି ରାଇଜେ ନଭେମ୍ବର 10 ଆଜିର ଦିନକେ ମଡ଼ିଆ ଦିବସ ଭାବେ ପାଳନ କରାଯାଉଛି। ମଡ଼ିଆ ଦିବସ ପାଳନ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ହୋଇଯାଇଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟ ହୋଇଥିବାର କାର୍ଯ୍ୟକ୍ରମ ଥି ମଡ଼ିଆ ଚାଷୀଙ୍କ ଲାଗି ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ସୂଚନା ଦିଆଯାଇଥିଲା। ହେତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର ଆର୍ ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଭାପତି ଉମେଶ ଚନ୍ଦ୍ର ମିଶ୍ରଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଇତାର ସଙ୍ଗେ ଗୋଟିଏ ସ୍ୱତନ୍ତ୍ର ଖାଦ୍ୟ ମେଳା ଭିଲ୍ ହୋଇଥିଲା। ବୌଦ୍ଧ ଟାଉନ୍ହଲ୍ର ଜିଲ୍ଲାସ୍ତରୀୟ ଶ୍ରୀ ଅନ୍ନ ଆର୍ ବିସ୍ମୃତ ଖାଦ୍ୟ ପ୍ରଦର୍ଶନୀ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ଟାଉନ୍ହଲ୍ର ପୁଷ୍ଟି ଶସ୍ୟ ଥି ତିଆରି ହୋଇଥିବାର ଖାଦ୍ୟର ପ୍ରଦର୍ଶନୀ ସାଙ୍ଗେ ପୁଷ୍ଟି ଶସ୍ୟର ଉପକାରିତା ବାବଦେ ଆଲୋଚନା ହୋଇଥିଲା। ସେନ୍ତା ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ୍ର କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ତରଫୁ ମଡ଼ିଆ ଦିବସ ପାଳନ କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ 2025 ଥି ଆଜ ସ୍ୱତନ୍ତ୍ର ଅଭିଯାନ ଦିବସ ହୋଇଯାଇଛି। ସେଥିଲୋକେ ତାଙ୍କର ପାଖର ମତଦାନ କେନ୍ଦ୍ର ବୁଥ୍କେ ଯାଇକିରି ଭୋଟର ତାଲିକା ନିଜର ନାଁ ଯୋଡ଼ବାର ଆର୍ ସଂଶୋଧନ ଲାଗି ଆବେଦନ କରିଥିଲେ। ଆଏବା 16 ଆର୍ 24 ଦିନ ଭିଲ୍ ବୁଥ୍ମାନଙ୍କୁ ଏନ୍ତା ସ୍ୱତନ୍ତ୍ର ଅଭିଯାନ ଦିବସ ହେବା। ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଲାଗି ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ବୌଦ୍ଧ ଜିଲ୍ଲା ଗସ୍ତ ନ ଆସିକରି ଭିନ୍ ଭିନ୍ ମତଦାନ କେନ୍ଦ୍ର ବୁଥ୍ ବୁଲିକରି ଦେଖିଛନ୍। ସେ ଭୋଟର ତାଲିକା ସଂଶୋଧନ ବେଲେ ନୂଆ ଭୋଟରଙ୍କୁ ଯୋଡ଼ବାର ଉପରେ ଜୋର୍ ଦେବାରକେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସାଙ୍ଗେ ସେ ଜିଲ୍ଲା ପ୍ରଶାସନର ଅଧିକାରୀ ଆର୍ ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୟୁଟିଲିଟି ସେଣ୍ଟରନ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫୁ ଡାକ୍ତର ଜନାର୍ଦ୍ଦନ ପୂଜାରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସଭା ହୋଇଯାଇଛି। ଡାକ୍ତର ଜନାର୍ଦ୍ଦନ ପୂଜାରୀ ସ୍ମାରକୀ ଟ୍ରଷ୍ଟର ଟ୍ରଷ୍ଟି ଅର୍ଜୁନ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱତି ହୋଇଥିବାର କାର୍ଯ୍ୟକ୍ରମ ଥି ଡକ୍ଟର କାମଦେବ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଡକ୍ଟର ଶ୍ରଦ୍ଧାକର ସୁପକାର ଲେଖିଥିବାର ଡକ୍ଟର ପୂଜାରୀଙ୍କ ଜୀବନୀ ଅମର ଜୀବନ ବହିର ଇଂରାଜୀ ଅନୁବାଦ ଇମୋର୍ଟାଲ ଲାଇଫ୍ର ଲୋକାର୍ପଣ କରାଯାଇଥିଲା। ସାମ୍ବାଦିକ ପ୍ରିୟରଞ୍ଜନ ସାହୁ ବହିର ଇଂରାଜୀ ଅନୁବାଦ କରିଛନ୍। ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରନୁ ପୁରୀ ଶ୍ରୀକ୍ଷେତ୍ରକେ କାଳିଆ ତୁଳସୀ ରଥଯାତ୍ରା ବାହାରିଛି। ଏହି ତୁଳସୀ ରଥ ଜଗନ୍ନାଥ ସଡ଼କ ଥି ବିନକା ସୁବର୍ଣ୍ଣପୁର ବୌଦ୍ଧ ଦଶପଲ୍ଲା ନୟାଗଡ଼ ଦେଇକରି ଆଇବା ବଡ଼ ଏକାଦଶୀ ଦିନ ପୁରୀ ଶ୍ରୀକ୍ଷେତ୍ରନ ପହଞ୍ଚିବା। ତୁଳସୀ ରଥ ଥି ସୁବର୍ଣ୍ଣପୁର ଜିଲ୍ଲାନୁ ଭକ୍ତମାନେ ଅର୍ପଣ କରିଥିବାର 32 ଝୁଡ଼ି ତୁଲସୀ ଯାଉଛି। ତୁଲସୀ ରଥକେ ଠାନ୍ ଠାନ୍ ଲୁକେ ଆଲତି କରିକି ସମ୍ବର୍ଦ୍ଧନା ଦେଉଛନ୍। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ସମ୍ବଲପୁରୀ ସାନ୍ତାଳୀ ଆର୍ ଦେଶିଆ ଭାଷାତି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ କପି ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଏଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭ୍ୟାକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ଆବେଦନ କରବାର ଶେଷ ତାରିଖ। ରାଇଜେ ପାକ ଶୁଖଲା ଥିବାର ବେଲେ ଆଜ ପହପହନ ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର କେତେ ଇଲାକାନ କୁହୁଡ଼ି ଦେଖବାରକେ ମିଳିଥିଲା। ଆଇବା 5 ତକ ରାଇଜେ ପାକ ଶୁଖା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଓଡ଼ିଶାକେ ଦେଶର ମିଲେଟ୍ ହବ୍ ବନାବାର ଲାଗି ସରକାର ନେଉଛନ୍ ପଦକ୍ଷେପ କହିଲେ ମୁଖ୍ୟମନ୍ତ୍ରୀ। ମକ୍ସିର ଗୁରୁବାର ଥି ମହାଲକ୍ଷ୍ମୀଙ୍କୁ ମଡ଼ିଆ ଭୋଗ ଲଗାବାର ଲାଗି ଦେଲେ ଆହ୍ୱାନ। ଏତକର କମ୍ପାନୀମାନେ ଆଉ ମନିଛା ଯାହିଁ ତାହିଁ କାରଖାନାର ଖାର ନାଇପାରନ୍ ଫିକି ଉଚ୍ଚସ୍ତରୀୟ ବୈଠକ ଉତ୍ତରୁ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ଚଲତି ରବି ଋତୁ ଚାଷ ଲାଗି 9,000 କୋଟି ଟଙ୍କା ଋଣ ଦେବାର ଲାଗି ଲକ୍ଷ୍ୟ ରଖିଛେ ସମବାୟ ବ୍ୟାଙ୍କ। ଆଉ ରାଇଜେ ଆଜି ପାଳିତ ହୋଇଯାଇଛେ ମଡ଼ିଆ ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।